సంసారోద్భూతం పరిణశ ధర్మకృష్ణా
ବିଜ୍ଞାନ ବୈଜ୍ଞାନିକ ଭିତରେ ସେଟା ବୁଝିବା ପାଇଁ ଚେଷ୍ଟା କରିବ
ଜ୍ଞାନ ସାଧାରଣତଃ ଲୋକମାନେ ବୁଝିପାରନ୍ତି ଆଶ୍ଚର୍ଯ୍ୟ ଭଳି ଏଟାକୁ ଦେଖନ୍ତି ଆଶ୍ଚର୍ଯ୍ୟ ଏବଂ କେତେଜଣ ଆଶ୍ଚର୍ଯ୍ୟ ବଳନ୍ତି, କେତେଜଣ ଆଶ୍ଚର୍ଯ୍ୟ ଭାବରେ କଥା କୁହନ୍ତି, ଆତ୍ମସମ୍ବନ୍ଧ ଜ୍ଞାନ ଏସବୁ ଆଶ୍ଚର୍ଯ୍ୟ ଭଳି ଲାଗେ। ଏ ସାଧାରଣରେ ବିଶ୍ୱାସଯୋଗ୍ୟ ନୁହଁ, ସାଧାରଣ ଶିକ୍ଷକ ବିଶ୍ୱାସ କରିପାରିବେ ନାହିଁ, ତେଣୁ ସମସ୍ତଙ୍କ ପାଇଁ ଏଇଟା ଆଶ୍ଚର୍ଯ୍ୟ ଲାଗେ। ଏବଂ କେତେଜଣ ମଧ୍ୟ ଆଶ୍ଚର୍ଯ୍ୟ ଶୁଣନ୍ତି, କେତେଜଣ ଆଶ୍ଚର୍ଯ୍ୟ ଶୁଣନ୍ତି ଏ କଥାକୁ, ଏବଂ ଶୁଣିକି ମଧ୍ୟ ସୂତ୍ରପୀନ ବିଜନ ଚାରି ପ୍ରଶ୍ନ ଶୁଣିକି ମଧ୍ୟ ବିଭିନ୍ନ ସବୁ ଇନଷ୍ଟିଚ୍ୟୁଟ୍ ଅଛି, ସେଠି ସବୁ ଗବେଷଣା ଚାଲିଛି। ଭୁବନେଶ୍ୱର ଆମର ଅଛି ଫିଜିକ୍ସର ରହିଛି ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ରହିଛି, ରିଜନାଲ୍ ରିସର୍ଚ୍ଚ ଲାବୋରେଟୋରୀ ରହିଛି, ସେଠି ସବୁ ଗବେଷଣା ଚାଲିଛି, ପୂର୍ଣ୍ଣ ଜ୍ଞାନ ସେମାନେ ପ୍ରାପ୍ତ ହେଇନା। ତେଣୁ ଏଇ ଯେଉଁ ଭୌତିକ ପଦ୍ଧତିରେ ଯେଉଁ ଜ୍ଞାନ ଆହରଣର ବ୍ୟବସ୍ଥା ରହିଛି ତାକୁ କୁହାଯାଏ ଆରୋହ ପନ୍ଥା। ଆରୋହ କରି ଯେମିତି ସିଡ଼ିରେ ଆମେ ଚଳଚିତିକା ଯିବା, ସେଭଳି ଆରମ୍ଭ କରି ଆମେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛେ। ବିଭିନ୍ନ ପ୍ରକାର ରିସର୍ଚ୍ଚ ଚାଲିଛି, ଆସ୍ତେ ଆସ୍ତେ ନୂଆ ନୂଆ ପ୍ରକାର ଜ୍ଞାନ ଆସୁଛି, ଉଦ୍ଭାବନ ହେଉଛି, ଏହାକୁ ଆରମ୍ଭ ପ୍ରଥମେ କୁହାଯାଉଛି। ଆମର ବ୍ରହ୍ମା ତାଙ୍କ ମନୁସଂଖ୍ୟା କହିଛନ୍ତି ଯେ ଏଇ ଯେଉଁ ଆରମ୍ଭ ପ୍ରଥମେ ଆମେ ଗଲେ ଏଥିରେ ଅସୁବିଧା ହେଉଛି କ'ଣ ନା ପନ୍ଥା କୋଟି ସଦବ ସସଂକ୍ରମ୍ୟ ବାୟୁ ତଥା ମୁନିକୁଙ୍ଗବାନ ଭଗବାନ ରଚନା କରିଛନ୍ତି ଯେ ଶହେ କୋଟି ବର୍ଷ ଧରିକି ଆମର ତ ବର୍ତ୍ତମାନ ଆଧୁନିକ ବିଜ୍ଞାନ ଆମେ କହିବା ଦୁଇ ତିନି ହଜାର ବର୍ଷର ବା 500 ବର୍ଷ ଭିତରେ ଏଇ ଆଧୁନିକ ବିଜ୍ଞାନଟା ଆସିଛି କିନ୍ତୁ ବ୍ରହ୍ମାଙ୍କୁ ସମ୍ବନ୍ଧରେ ଶହେ କୋଟି ବର୍ଷ ଧରିକି ମଧ୍ୟ ବିଭିନ୍ନ ପନ୍ଥା ବିଭିନ୍ନ ରିସର୍ଚ୍ଚ କରି ମଧ୍ୟ ଯେତେ ମୁନି ଅଛନ୍ତି, ଯେତେ ମନୁଷ୍ୟ ବ୍ୟକ୍ତି ଅଛନ୍ତି, ତାଙ୍କ ଭିତରେ ଯେତେ ଶ୍ରେଷ୍ଠ ତାଙ୍କ ଭିତରେ ଯେତେ ଶ୍ରେଷ୍ଠ ସେମାନେ ମଧ୍ୟ ମନର ବେଗରେ ବା ବାୟୁ ବେଗରେ ଗତି କରି ଚାଲିଲେ ମଧ୍ୟ ଆମେ ଯେତେ କୋଟି କୋଟି ବର୍ଷ ଧରିକି ଆଗେଇଲେ ମଧ୍ୟ ସେଇ ଅଚିନ୍ତ ତତ୍ତ୍ୱ ଯୋଉ କର୍ମର୍ଥ ତତ୍ତ୍ୱ ଆମର ଅସମର୍ଥ ତତ୍ତ୍ୱ ସେ ତତ୍ତ୍ୱ ପାଖରେ ଆମେ ପହଞ୍ଚି ପାରିବା ନାହିଁ। ତେଣୁ ଆଉ ଗୋଟେ ପନ୍ଥା ରହିଛି ଯାହାକୁ ଅବରୋହ ପନ୍ଥା କୁହାଯାଉଛି, ଯେଉଁ ପନ୍ଥାକି ଆମେ ଭଗବାନ ଯିଏକି ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି, ଯେଉଁ ବୈଜ୍ଞାନିକମାନଙ୍କର ଯେଉଁ ଜ୍ଞାନ ବା ଆପଣଙ୍କର ଡକ୍ଟରମାନଙ୍କର ଯେଉଁ ଜ୍ଞାନ ଯେତେ ଜ୍ଞାନ ଅଛି ଭୌତିକ ଜଗତରେ ସେସବୁ ଜ୍ଞାନ କାହା ପାଖରୁ ଆସୁଛି, ଭଗବତ ଭଗବାନ କହିଛନ୍ତି ଯେ ସବୁକିଛି ଜ୍ଞାନ ଭଗବାନଙ୍କ ଆସୁଛି ଏବଂ ସେ ଅବରୋହ ପନ୍ଥାରେ ଆସୁଛି। ଭଗବାନ ଜ୍ଞାନ ତାଙ୍କର ଭକ୍ତ ବ୍ରହ୍ମା ପ୍ରଦାନ କରୁଛନ୍ତି, ବ୍ରହ୍ମା ତାଙ୍କର ଶିଷ୍ୟ ଏବଂ ପୁତ୍ର ନାରଦ ପ୍ରଦାନ କରୁଛନ୍ତି, ନାରଦ ତାଙ୍କର ଶିଷ୍ୟ ବ୍ୟାସଦେବଙ୍କୁ ପ୍ରଦାନ କରୁଛନ୍ତି, ବ୍ୟାସଦେବ ତାଙ୍କର ପୁତ୍ର ଏବଂ ଶିଷ୍ୟ ସୁଖଦେବଙ୍କୁ ସେମାନେ ପ୍ରଦାନ କରୁଛନ୍ତି। ଏହିଭଳି ଭାବରେ ଆମର ସେ ଛାତ୍ରଙ୍କ ଯେଉଁ ପାଟଲେ ଯେଉଁ ଦଶମ ସ୍କନ୍ଧ 31 ଅଧ୍ୟାୟ ଗୋପୀ ଗୀତ ଯେଉଁ ପଢ଼ିଲେ দশম সন্ধে একত্রিশ অধ্যায়ে গোপীমান পুরুষের বর্ণনা করেছে। গোপীমানে একটু ভগবান জানিয়ে গেছেন যে ঈশ্বর সে ভগবানকে অন্বেষণ করছেন। এই জ্ঞান আসছে কেউ না, সেই ভগবান ফেরত আসছে, কি হচ্ছে অভিনব পন্থায় আসছে। আরো পন্থায় আমি সে পর্যন্ত দায়ী পাইবা না, কিন্তু অভিনব পন্থায় আমি সঙ্গে সঙ্গে সেই জ্ঞানকে প্রাপ্ত হয়েছে। ভগবান চতুর্দশায় বাণ করেছেন তদ্বিধি পরিপাতেন পরিপ্রশ্নেন সেবায় উপলক্ষ্যতে যে জ্ঞানম জ্ঞানেন চতুর্দশ। এই যে আমার বৌদ্ধ জগতের উদ্ধারে যে জ্ঞান সব রয়েছে সেসব বিষয়ে আমরা রাধারায়ণ হন্তু বা ভগবান কৃষ্ণ হন্তু বা ভগবান রামচন্দ্র হন্তু এমাত্র সম্বন্ধে জ্ঞান এই ভৌতিক জগতে আমি প্রাপ্ত হইপারিবা নাই। এই ভৌতিক জগতের উদ্ধার হচ্ছে জ্ঞান। এই জ্ঞান প্রাপ্ত হওয়া পাই যেমন সে জ্ঞান প্রাপ্ত হয়েছে সে অবলম্ব পন্থায় আসুচি। আমরা যদি সেইভাবে আমরা যেন অবলম্ব পন্থায় আসুথিবা উপযুক্ত জ্ঞানী বা তত্ত্বদর্শী গুরুঙ্ক পাখ আমি যিবা তাহলে আমি সেই জ্ঞান মতো সঙ্গে সঙ্গে প্রাপ্ত হইপারিবা। আমরা প্রতিটি বছর নাকি গবেষণা করার আবশ্যক থাকে সমস্ত জ্ঞান প্রাপ্ত হবে। এবং এই জ্ঞান হচ্ছে থিওরিটিক্যাল নলেজ নয়, কেবল মানসিক বা কল্পনা এসব কিছু নয়, এই হচ্ছে বিজ্ঞান। ভগবতের সপ্তমধ্যায় ভগবান করেছেন জ্ঞান দেয়ম সে বিজ্ঞান ইদম বাক্যামি অশেষত যত জ্ঞানতাম ভুবন জ্ঞানতব অবশিষ্যতে। এই যে জ্ঞান এই বিজ্ঞান সে কোয়া যাচ্ছে, এটা বিজ্ঞান। এবং ভগবান কৌশল মুই এই জ্ঞান প্রদান করছি, এই জ্ঞান প্রাপ্ত হলে আর কিছু জ্ঞান রহব না, সব কিছু তো প্রাপ্ত হবে। জ্ঞান দেহ সাথে জ্ঞান বিজ্ঞান সহ হচ্ছে যত জ্ঞান ভুল না, যাহাকে জানিলে আর অন্য জ্ঞান কিছু বাকি রহব না, অন্য জ্ঞান তো অবশিষ্ট আর কিছু বাকি রহব না, সে সমস্ত জ্ঞান প্রাপ্ত হয়ে। এবং নবমধ্যায় আমরা বড়পিতায় ভগবান সেটা বলছেন যে জ্ঞান আমি কোটি কোটি বর্ষ রিসার্চ করে যে জ্ঞান প্রাপ্ত হইপারিবা সেই সবচেয়ে বৃহত্তম জ্ঞান ভগবান প্রদান করছে, বিভিন্ন শাস্ত্র মাধ্যমে প্রদান করা যাচ্ছে। এবং ভগবান কৌশল এই যে বিজ্ঞান প্রাপ্ত হলে তাহলে যেতে সব আপনার মেডিকাল স্টুডেন্ট সব অনেক বিভিন্ন প্রকার রোগর ঔষধ প্রদান করছেন। কিন্তু এই যে ভাবরোগ এই ভাবরোগের ঔষধ আমি কেমন পাই ভগবান কৌশল মুখ্য সে অশোভা যেতে ভাবরোগ অছি সবু রোগর ঔষধ ভগবান প্রদান করছেন এই জ্ঞান মাধ্যমে সে সব রোগের ঔষধ। তেণু আমার ভাগবতর দশম স্কন্ধে এই বিশেষ ভাবে ভগবানের যে লীলা বিশেষ ভাবে রাধারাণী হচ্ছে রাধারাণীর আবির্ভাবতিথি। আমার জন ছাত্র মধ্যে কহিলে রাধারাণীর জন্মতিথি বিষয়ে কিছু বর্ণনা কলে, তেণু সেই ভাগবতর দশম স্কন্ধে আমি বিভিন্ন গোপীমানঙ্কর রাধারাণীর বিষয়ে কিছু জ্ঞান প্রাপ্ত হওয়া, সেই জ্ঞান প্রাপ্ত হওয়া পাই পরীক্ষিত মহারাজ সুদর বসু প্রার্থনা করছেন জানিয়া পাই চাহছেন। সে বলছেন যে নিবৃত তসেই উপজীয়মা ভব সদা শ্রোত্র মনোবিরামা কহ উত্তম শ্লোক গুণানুবাদ উমা বিরজেত বিনা কশুনা। নিবৃত তসেই এই ভৌতিক জগতের আমি ভগবান বিষয়ে কাহিনী জানিপারুনি না, এই যে ভৌতিক জগত অছি এই ভৌতিক জগতে তিনোটি গুণের তৈরি হয়েছে সত্ব রজ তম ইতি গুণা প্রকৃতি সম্ভবা ভগবতের চতুর্থ চতুর্দশ অধ্যায়ে ভগবান একটা পাইছে। এই ভৌতিক জগত কাহিনী তিনোটি গুণের রয়েছে সত্ব রজ এবং তম, কিন্তু ভগবান হচ্ছে এই গুণের উদ্ধারে। তেমন আমি গুণাতে রয়েছি গুণাতীত বস্তু কেমনি জানি, তেমন যেমানে গুণার বৌদ্ধকে যাইছেন নিবৃত দর্শেই তাঁকর আর বৌদ্ধ দেওয়ার প্রতি আর কোথাও তৃষ্ণা নাই আসক্তি নাই বিষয়াসক্তি নাই, সেমানে ভগবান কথা গান করেন নিবৃত দর্শেই উপিয়ে মানা এবং ভাব সদা শ্রোত্র মন বেড়ানো। আমি কেউ যেমানে এই ত্রিমূলকে যাই বৌদ্ধকে যাই নাহি ଭଗବାନ ରହିଛନ୍ତି ସେମାନେ କେମିତି ଭଗବାନଙ୍କ କଥା ଜାଣିବେ ନା? ତାଙ୍କ କଥା ହେଉଛି ଭବ ଔଷଧ, ଏଇ ଭଗବାନଙ୍କ କଥା ହେଉଛି ଔଷଧ, ଏବଂ ଏଇ ଔଷଧ କାହିଁକି କ'ଣ ହବ ନା ଭବ ଔଷଧ ସ୍ତୋତ୍ର ମନ ବିରାମା ମନ ଏବଂ ସ୍ୱତବା କର୍ଣ୍ଣକୁ ସେ ବହୁତ ଆନନ୍ଦ ପ୍ରଦାନ କରିବ ଏବଂ ଇଏ ଭବରୋଗକୁ ନିଦାନ କରିବ, ଭବରୋଗରୁ ଦୂର ହେଇପାରିବ ସେମାନେ କଣ ଉତ୍ତମ ଶ୍ଳୋକ ଗୁଣ ଦ୍ୱାରା। ତେଣୁ ଏଇ ଭଗବାନ ଯାହାକୁ ଉତ୍ତମ ଶ୍ଳୋକ ବୋଲି କୁହାଯାଉଛି ତାଙ୍କର ଗୁଣ ଅନୁବାଦ କରିବା ପାଇଁ ବା ଗୁଣବାନ କରିବା ପାଇଁ କିଏ ସେଥିରୁ ନିବୃତ୍ତ ହେବ ବିନା ପଶୁଘୁଣା? ଯେଉଁମାନେ ନିଜେ ନିଜର ହତ୍ୟାକାରୀ ବା ଯେଉଁମାନେ ପଶୁ ହତ୍ୟାକାରୀ ସେମାନେ ଏଇ ଭଗବାନ କଥାରେ ବିରତ ହେବେ। ତେଣୁ ଏଇ ଯେଉଁ ଔଷଧ ଇଏ ପ୍ରକୃତ ଭଗବାନଙ୍କର ଔଷଧ ହେଉଛି ଏଇ ଭଗବାନ କଥା। ତେଣୁ ଆପଣମାନେ ଭାବରେ ମେଡିକାଲ ସାଇନ୍ସର ଛୋଟ ଷ୍ଟୁଡେଣ୍ଟ ମାନେ ମେଡିକାଲ କଲେଜର ଆପଣମାନେ ଏଇ ଯେଉଁ ଭାଗବତ ବା ଭଗବତ ଗୀତା ଅଛି ଇଏ ହେଉଛି ବିଜ୍ଞାନ, ଭାଗବତ ମଧ୍ୟ ସେଟା କହିବ ବିଜ୍ଞାନ। ଏ ବିଜ୍ଞାନକୁ ଯଦି ସିରିୟସଲି ଗ୍ରହଣ କରିବେ ତା ପ୍ରକୃତରେ ଆପଣମାନଙ୍କର ଯେଉଁ ଜ୍ଞାନ ଅଛି ସେ ଜ୍ଞାନର ସିଦ୍ଧି ପ୍ରାପ୍ତି ହେଇପାରେ। ଭାଗବତ ମନା କରିଯାଇଛି ଇଦମି ପୁରୁଷ ତପସ୍ୟା ସୁତସ୍ୟବା ସୁସ୍ତସ୍ୟ ସୁପ୍ତସ୍ୟ ବୁଦ୍ଧିଦତ୍ତ ୟୋ ଅବିଚିତୋତ୍ତ କବି ବିନି ରୂପିତ ଯେ ଉତ୍ତମ ଶ୍ଳୋକ ଗ୍ରହଣ କର। ଆପଣ ମେଡିକାଲ ସାଇନ୍ସରେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେ ଜ୍ଞାନ ମାଧ୍ୟମରେ ଆପଣ ଦେଖନ୍ତୁ କେମିତି ଆମେ ଭଗବାନଙ୍କର ଗୁଣଗାନ କରିପାରିବେ। ଆମ ଶରୀରରେ ଯେତେ ସବୁ ରହିଛି ପାର୍ଟ ସବୁ ରହିଛି ଆପଣମାନେ ସେଟା ବିଶ୍ଳେଷଣ କରୁଛନ୍ତି ଦେଖୁଛନ୍ତି ସେଟା ଦେଖୁଛନ୍ତି ହାର୍ଟ ରହିଛି ଆମ ହୃଦୟ ରହିଛି ହାର୍ଟ ରହିଛି ଭଗବାନ କହିଛନ୍ତି ସର୍ବସ୍ୱତା ଆମ ବୃଦ୍ଧି ସାରିବେ ସେଥିରେ ଭଗବାନ ସମସ୍ତେ ଆମ ହୃଦୟ ଭିତରେ ରହିଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ହୃଦୟକୁ ଟ୍ରାନ୍ସପ୍ଲାଣ୍ଟେସନ୍ କରୁଛନ୍ତି ଜଣଙ୍କର ଯଦି ହାର୍ଟ ଖରାପ ହେଇଗଲା ତାକୁ ବଦଳିକି ଆପଣ ଆର୍ଟିଫିସିଆଲ ହାର୍ଟ ଦେଉଛନ୍ତି ପେସ୍ ମେକର୍ ଦେଉଛନ୍ତି। ତେଣୁ ଜଣେ ପ୍ରଶ୍ନ ପଚାରିଲେ ପ୍ରଭୁପାଦ ମହାରାଜଙ୍କୁ ଯେ ତାହେଲେ ଯଦି ଆମେ ସେ ହୃଦୟ ଭିତରେ ରହୁଛେ ଯେତେବେଳେ ହୃଦୟଟା ଟ୍ରାନ୍ସପ୍ଲାଣ୍ଟେସନ୍ ହେଉଛି ତାହେଲେ ସେ କରିଦେଉଛି ଆତ୍ମା କରିଦେଉଛି। ପ୍ରଭୁପାଦ ମହାରାଜ ସେ ସମୟରେ ବସିଥିଲେ ଗୋଟେ ଚେୟାର ବସିଥିଲେ ସେ କହିଲେ ମୁଁ ଏ ଚେୟାରରେ ବସିଛି ତମେ ଯଦି ଏ ଚେୟାରରେ ପକେଇଦେବ ଆଉ ଗୋଟେ ଚେୟାରରେ ପକେଇବ ତାହେଲେ ମୁଁ ସେଠି ସେମିତି ଯାଇପାରିବିନି। ଆତ୍ମାରେ କେତେ ଶକ୍ତି ଅଛି ଯଦି ହାର୍ଟଟା ପରିବର୍ତ୍ତନ ହେଲା ତାହେଲେ ସେ କ'ଣ ସେ ପୁରୁଣା ହାର୍ଟ ନୂଆ ହାର୍ଟ ଯାଇପାରିବେନି। ତେଣୁ ଏଇ ଆମର ଯେଉଁ ମେଡିକାଲ ସାଇନ୍ସ ଯେଉଁ ନଲେଜ୍ ଅଛି ସେ ନଲେଜ୍ଟା ଏତେ ଉନ୍ନତ ନୁହଁ କିନ୍ତୁ ସମସ୍ତ କିଛି ଜ୍ଞାନ ଆମର ବୈଦିକ ଶାସ୍ତ୍ରମାନଙ୍କ ସବୁ ରହିଛି। ତେଣୁ ଏଇ ଜ୍ଞାନକୁ ଆମେ ଭଗବାନଙ୍କ ବିଷୟରେ ବା ରାଧାରାଣୀଙ୍କ ବିଷୟରେ ଭଗବାନଙ୍କ ଶକ୍ତି ବିଷୟରେ କେମିତି ଜାଣିବା ନା ଆମର ଯେଉଁ ସବୁ ଇନ୍ଦ୍ରିୟ ସବୁ ରହିଛି ଆମେ ଚକ୍ଷୁ ମାଧ୍ୟମରେ ଦର୍ଶନ କରୁଛେ ଦେଖୁଛେ କର୍ଣ୍ଣ ମାଧ୍ୟମରେ ଶ୍ରବଣ କରୁଛେ ଜିଭ ମାଧ୍ୟମରେ କିଛି କଥା କହୁଛେ ନାକ ମାଧ୍ୟମରେ କିଛି ଆଘ୍ରାଣ କରୁଛେ ତେଣୁ ଇଏ ସବୁ ଜ୍ଞାନେନ୍ଦ୍ରିୟ ବୋଲି କୁହାଯାଉଛି। ତାଦ୍ୱାରା ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ ବିଭିନ୍ନ ପ୍ରକାର ଗବେଷଣା ଯେଉଁ କରୁଛେ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ସେଇ ଗବେଷଣା କରୁଛେ କିନ୍ତୁ ଆମର ଇନ୍ଦ୍ରିୟମାନେ ଦୋଷଯୁକ୍ତ ବିଭିନ୍ନ ଦୋଷ ରହିଛି ଇନ୍ଦ୍ରିୟମାନେ ପୂର୍ଣ୍ଣ ନୁହନ୍ତି ସବୁ ଇନ୍ଦ୍ରିୟ କିଛି କିଛି ଲିମିଟେଡ୍ କ୍ୟାପାସିଟି ବା ଲିମିଟେଡ୍ ଶକ୍ତି ରହିଛି ସୀମିତ ଶକ୍ତି ରହିଛି ଅସୀମିତ ଶକ୍ତି ନାହିଁ। ତେଣୁ ଏଇ ସୀମିତ ଶକ୍ତି ମାଧ୍ୟମରେ ଆମେ ଅସୀମ ବିଷୟରେ କେମିତି ଜ୍ଞାନ ପ୍ରାପ୍ତ ହେଇପାରିବା ତେଣୁ ଆର ପ୍ରୋସେସ୍ ହେଉଛି ବା ଉପାୟ ହେଉଛି କେମିତି ନା ଭଗବାନ ଆମ ଶାସ୍ତ୍ରରେ ମନା କରାଯାଇଛି ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ବ୍ରାହ୍ମେନ୍ଦ୍ରେ ସେବନ୍ତେ ଜୀବାଦୌ ସ୍ୱୟମେବ ସ୍ଫୁରତି ଅଭ ଭଗବାନଙ୍କର ନାମ ହଉ ଭଗବାନଙ୍କ ରୂପ ହଉ ଗୁଣ ଲୀଳା ଭଗବାନଙ୍କ ଶକ୍ତି ଏ ରାଧାରାଣୀ ବିଷୟରେ ଆମେ କେମିତି ଜ୍ଞାନ ପ୍ରାପ୍ତ ହେଇପାରିବା ନା ନ ଭାବେ ବ୍ରାହ୍ମେନ୍ଦ୍ରେ ଆମର ଏଇ ଇନ୍ଦ୍ରିୟମାନେ ଯେହେତୁ ଦୋଷଯୁକ୍ତ ଅଛନ୍ତି ଏଥିରେ ଆମେ ତାକୁ ଜାଣିପାରିବା ନାହିଁ କିନ୍ତୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ସେବନ୍ତେ ଜୀବାଦ ଯଦି ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନଙ୍କ ସେବା କରିବା ତାହେଲେ ଏଇ ସେବା କେମିତି ଆରମ୍ଭ ହେବ ନା ଜିହ୍ୱା ଆଦୌ ପ୍ରଥମେ ଆମେ ଏଇ ଜିହ୍ୱା ମାଧ୍ୟମରେ ଭଗବାନଙ୍କ ସେବା କରିପାରିବା। ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଏଇ ଜିହ୍ୱା ମାଧ୍ୟମରେ ଦୁଇ ପ୍ରକାର ସେବା କରିପାରିବା ଗୋଟେ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ କରିପାରିବା ଏବଂ ଭଗବାନଙ୍କର ପ୍ରସାଦ ସେବନ କରିପାରିବା। ଆଜି ଆପଣମାନେ ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି ଏବଂ ଭଗବାନ ପ୍ରସାଦ ମଧ୍ୟ ପ୍ରାପ୍ତ ହେବ। নিয়ে হচ্ছে সেবা, এই তো আরম্ভ। সেবনকেই জীবাদ স্বয়ং ভগবান কৃপা করিকি নিজকে স্মরণ করে বা নিজকে দর্শন করে। কিন্তু বর্তমান রাতে হয়েছে, আমি যেতে চেষ্টা করে মধ্যে সূর্যকে দেখিপারিব না, কিন্তু যখন দিন হয়েছিল সেতবে স্বয়ং সূর্য আবির্ভাব হবে, সেভাবে ভগবান কৃপা করি নিজকে প্রকাশ কর। তেমন এই যে আধ্যাত্মিক সম্বন্ধে জ্ঞান প্রার্থনাটা হি ইয়ে হচ্ছে প্রাথমিক আবশ্যকতা, সেখানে বলেছি কারণ উপযুক্ত বন্ধু পাখি গলে আমি এইসব জ্ঞান প্রাপ্ত হয়ে পারি। তেমন আজ রাধারাণীর তিথিতে আপনার এই রাধারাণী বিষয়ে জানা বহুত আগ্রহ প্রকাশ করছেন, বহু প্রকার চেষ্টা করছেন, তেমন ইয়ে বহুত স্বাগত কথা। তেমন যদিও আজ টিকি অসুবিধা থাকার অধিকার সংখ্যায় ছাত্র মানে উপস্থিত হয়ে পারলে আজি সে সেবন করে যেত ছাত্র মানে উপস্থিত অমে অল্প সময় কিছু রাধারাণী বিষয়ে কহা যে সে যে ছাত্র প্রস্থান কলে যে যাবটরে পদ্ম পোখরী পদ্ম করে রাধারাণী আবির্ভাব হয়েছিলেন, এইভাবে আমি বিভিন্ন কল্পরে রাধারাণী গোটি থেকে আসছেন কেন আমি কেছি ভাগবত কেছি যে ব্রহ্মাঙ্কর গোটে দিনের ভগবান কৃষ্ণ আসেন, ব্রহ্মাঙ্কর গোটে দিনের চৌদ জন মন আসেন, গোটে মনকর সময় হচ্ছে একস্তরী দিব্য যুগ। বর্তমান যে চালছে আমার কলযুগ চালছে, এই কলযুগের পরিমাণ হচ্ছে 4,32,000 বর্ষ, আর দুই গুণ হচ্ছে দ্বাপর যুগের পরিমাণ অর্থাৎ 8,64,000 বর্ষ, কলযুগের তিন গুণ হচ্ছে ত্রেতা যুগের পরিমাণ যেটি 12,96,000 বর্ষ, এবং কলযুগের চারি গুণ হচ্ছে সত্যযুগের পরিমাণ যাকে 17,28,000 বর্ষ। এইভাবে ভাবে আমি যদি সত্য ত্রেতা দ্বাপর কলি এই চারিযুগ মিশিয়া ইয়ে হব 43,20,000 বর্ষ। তেমন এইভাবে ভাবে একস্তরী দিব্য যুগ হলে জনে মনকর সময় শেষ হয়েছে। তেমন ব্রহ্মাঙ্কর গোটে দিনে যে 14 জন মন আসছন্তি সেই 14 জন মনকর সপ্ত মন বর্তমান সপ্ত মনকর সময় চালছে, যে কি বৈবস্বত বলে কুহযাচ্ছে যে সূর্য দেবতা গুরুস্থান তাঁকর পুত্র হিসাবে আসছন্তি এই সপ্ত মন বৈবস্বত মন। তেমন সেই সপ্ত মনকর 28 জন দ্বাপরে ভগবান কৃষ্ণ আসন্তি এবং সেই দ্বাপরে রাধারাণী মধ্যে আসন্তি। তেমন ব্রহ্মাঙ্কর অনেক দিন বিতিগলা, ব্রহ্মাঙ্কর এইভাবে ভাবে দিন সপ্তাহ মাস বর্ষ হয়েকি তাঁকে 50 বর্ষর ঊর্ধ্ব হয়েগলা, বর্তমান তাঁকর উত্তরার্ধ চালছে 50 অধিক হয়েগলা, সে 100 বর্ষ জীবন ধারণ করে ব্রহ্মা। তেমন এইভাবে ভাবে প্রতিদিনে রাধারাণী আসন্তি এবং ভগবান কৃষ্ণ মধ্যে আসন্তি, কেউ পরে কিভাবে ভাবে রাধারাণী আসন্তি বিভিন্ন পুরাণ মানে বর্ণনা করা যাইছে। আমি কিছু সময় কহিবা আমার যেতবে সরিব যোগ সরিব সেতবে আমার কথা শেষ হয়ে তারপরে আর কে। তেমন রাধাঙ্ক বিষয়ে কে যাইছি শ্রীরামার জন্ম কথা সুম সাধু জন ব্রহ্মময় পুরাণ রাধারাণী ඇබරි මහා පොදුරු භාගවත් කෘෂ්ණ එකුඩ ඇතේ. දැන් මම කොටේ දුනා සේ ඉත බුද්ධා අනුගොර දුනා මේ බුදු කරක උද්ධරේ සිද්ධක පුර වෙයිචි. ඒ සිද්ධක පුරේ භාගවත් භාගවත් ගොල බුද්ධා. එවින වෛකුණ ලෝක වචී කාපරම නදසාල වචී කාපරේ දාතල වචී කාපර මොකරල වචී අන්තිමරේ ගොලක් ඇසි ගොලකේ භාවා කෘෂ්ණ වසි චිදානන්දමය ධාම බුද්ධාන මාධේ මාධවි කලාතේ රත්න ආසන ගයයි සේයෝ විවින කුස්ක සවිත සේවිතේ රත්න අංකාරේ රත්න සිංහාසන වසි මේ භාවා චිත්ත කොසුනි තදෝපරි කෘෂ්ණ චන්ද්‍ර වස්සයා එකලේ විහාර පරිතර අංචය ජාගේ ಉದಾಹರಣೆ ඒ සුස්තිය දුරු සත්‍යයි සුස්තිය මතාචන්ති සුස්තිය පාරමක සරයයි ජීත් කයේ පුර්ණ ඥානම සමුපයි සමුචි ඥාන නවනාකෝ රාසිත නවනකසින් ඥානම ඥානවතා යත ඥානිකත සිතාක ඥානවත් නවවා එනෝ සියොසුති ආනන්දම එන ආනන්දය දෝ ශක්ති සියොති සම්ලහදේශ සත්‍යික ආනන්ද අර සත්‍යර නාම මොකක් වුණා නා සම්දිනී සම්දිනේ ලාභිනී මේ භවතු ආනන්ද කාටික අල්ලාහ තුමනි සී දෝ සත්‍ය ඉසේ උතුම් ආකාරය තුරු භවන්ත චින්තා කරේ ජී ආනන්ද වූ විස්තාර යයි සිතුවේ රාධාරණ කට බ්‍රාහ්මවෝ ගාපේ ප්‍රබන්ධ දෙකේ රාධා කෘෂ්ණ අතන්දි රාධාරණ කට බ්‍රාහ්ම කොටේ
ଆସନ୍ତି ଯେତେବେଳେ କୃଷି ଭିତରେ ଆସିବା ପାଇଁ ଚାହୁଁଛନ୍ତି ବହୁତ ଜାଗାରେ ବିଭିନ୍ନ ସମୟରେ ଘର ଆସନ୍ତି ଏବଂ
ଜାଣନ୍ତି ବଡ଼ ପୁତ୍ର ମା କହିଛନ୍ତି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ରାମୀଣ ଭୂତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ଯଦାତ୍ମା ଯେତେବେଳେ ଧର୍ମର ଗ୍ରାମୀ ହେଉଛି ଅଧର୍ମର ଅଭ୍ୟୁଥାନ ହେଉଛି ଭଗବାନ ଆସନ୍ତି ତେଣୁ ଭଗବାନ ଯେତେବେଳେ ଆସନ୍ତି ସେତେବେଳେ ତାଙ୍କର ଶକ୍ତି ରାଧାରାଣୀ ସେ ମଧ୍ୟ ଆସିବା ପାଇଁ ଚାହାନ୍ତି ଭଗବାନଙ୍କର ଏକ ଲୀଳା ଏଇ ଲୀଳା କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଆମେ ଯେତେବେଳେ ସେ ଭଗବାନଙ୍କ ଲୀଳା ଶ୍ରବଣ କରିବା ସେତେବେଳେ ଆସ୍ତେ ଆସ୍ତେ ଆମେ ଭଗବାନଙ୍କ ଭକ୍ତରେ ପରିଣତ ହେବା ସେଥିପାଇଁ ଇଏ ହେଉଛି ଔଷଧ ଇଏ ହେଉଛି ଭଗବତର ଔଷଧ ଆମେ ଭଗବତରେ ପିଠି ଯାଇକି ବିଭିନ୍ନ ପ୍ରକାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ବିଭିନ୍ନ ପ୍ରକାର ଦୋଷ ଦୁଃଖ ଭୋଗ କରୁଛେ ତେଣୁ ଏଇ ସମସ୍ତ ଭୌତିକ ବ୍ୟାଧି ବା ଭଗ ବ୍ୟାଧିରୁ କେମିତି ଆମେ ମୁକ୍ତ ହେଇପାରିବା ନା ଏଇ ଯେଉଁ ଭଗବାନଙ୍କ ଲୀଳା ଶ୍ରବଣ କରିବା ବା କୀର୍ତ୍ତନ କରିବା ମାଧ୍ୟମରେ ବା ଶ୍ରବଣ କରିବା ମାଧ୍ୟମରେ ଆମେ ଏଇ ଭଗ ରୋଗରୁ ମୁକ୍ତ ହେଇପାରିବା ତେଣୁ ଯେତେବେଳେ ରାଧାରାଣୀ ଆସିବେ ସେଥିପାଇଁ ସିଏ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସିଏ କହୁଛନ୍ତି ଯେ ମୁଁ ଯେଉଁ ଯିବି ଭୌତିକ ଜଗତକୁ ଯିବି ଭୌତିକ ଜଗତରେ ମୁଁ ଅନ୍ୟ ପୁରୁଷକୁ ଦେଖିବା ପାଇଁ ଚାହୁଁଛି କେବଳ ମୁଁ ପ୍ରଥମେ ଯେତେବେଳେ ଚକ୍ଷୁ ଖୋଲିବି ସେତେବେଳେ ଆପଣଙ୍କୁ ଦେଖିବି ତେଣୁ ଭଗବାନ ସେଇଟା ସ୍ୱୀକାର କରିଛନ୍ତି ତେଣୁକରି ଆମର ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ରାଧାରାଣୀଙ୍କର ଆବିର୍ଭାବ ହେଇଛି ରାଧାରାଣୀ ଜନ୍ମଗ୍ରହଣ କରିଛନ୍ତି ସେତେବେଳେ ନାରଦମୁନି ଆସିକି ତାଙ୍କୁ ପ୍ରାର୍ଥନା କରିଛନ୍ତି ବିଭିନ୍ନ ଭଗବାନ ଯେତେବେଳେ ଆସନ୍ତି ବିଭିନ୍ନ ଦେବାଦେବୀମାନେ ମୁନିଋଷିମାନେ ଆସିକି ତାଙ୍କୁ ପ୍ରାର୍ଥନା କରନ୍ତି ମୋର ଜନ୍ମ ଭଗବାନଙ୍କର ଜନ୍ମ ବୃତ୍ତାନ୍ତରେ ବର୍ଣ୍ଣନା କରାଯାଇଛି ଦଶମ ସ୍ଥାନ ଦ୍ୱିତୀୟ ଦେହରେ ବିଭିନ୍ନ ଗର୍ଭ ସ୍ଥିତି ରହିଛି ବିଭିନ୍ନ ଦେବାଦେବୀମାନେ ଆସିକି ତାଙ୍କୁ ପ୍ରାର୍ଥନା କରିଛନ୍ତି ତେଣୁ ସେମିତି ଭାବରେ ନାରଦମୁନି ମଧ୍ୟ ଆସିକି ରାଧାରାଣୀଙ୍କୁ ପ୍ରାର୍ଥନା କରିଛନ୍ତି ଗୋବିନ୍ଦ ମୋରି ତୁମି ଆନନ୍ଦ ସମସ୍ତଙ୍କର ଜୀବର ସ୍ୱରୂପ ହେଉଛି ସେ କାହା ନା କାହାର ସେବା କରିବ ଏମିତି କୌଣସି ଜୀବ ନାହିଁ ଯିଏ ଅନ୍ୟର ସେବା କରୁନାହିଁ। ଯେ ଯେତେ ବଡ଼ ଧନୀ ବ୍ୟକ୍ତି ହୁଅନ୍ତୁ, ଯେତେ ବଡ଼ ଶକ୍ତିମାନ ବ୍ୟକ୍ତି ହୁଅନ୍ତୁ, ଦେଖିବା ସିଏ କାହାର ନା କାହାର ସେବା କରିଥାଏ। ଆମ ପ୍ରହ୍ଲାଦ ମହାରାଜ କୁହନ୍ତି, ଯଦି ଜଣେ କାହାର କିଛି ସେବା ନକଲେ ଅନ୍ତିମରେ ସେ ଗୋଟେ କୁକୁରର ସେବା କରିଥାଏ। ଆମର ପ୍ରକୃତର ଧର୍ମ ହେଉଛି ଆମେ ଭଗବାନଙ୍କ ସେବା କରିବା, ଇଏ ହେଉଛି ଆମର ପ୍ରକୃତ ଧର୍ମ। କିନ୍ତୁ ସେ ଧର୍ମ ଯେତେବେଳେ ବିକୃତ ହେଇଯାଉଛି, ସେତେବେଳେ ଆମେ ଭଗବାନଙ୍କ ସେବା ନ କରିକି ଏ ମାୟାର ସେବା କରୁଛୁ। ତେଣୁ ଆମକୁ କାହାରି ନା କାହାରି ସେବା କରିବାକୁ ପଡ଼ିବ, ଇଏ ହେଉଛି ଆମର ଧର୍ମ। ଆମ ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରିଛି, ଜୀବେର ସ୍ୱରୂପ ହେଉ କୃଷ୍ଣେର ନିତ୍ୟ ଦାସ। ଆମର ପ୍ରକୃତ ସ୍ୱରୂପ ହେଉଛି ଭଗବାନଙ୍କ ସେବା କରିବା, ଏବଂ ରାଧାରାଣୀ ଯିଏକି ତାଙ୍କର ଶକ୍ତି, ସେ ମଧ୍ୟ ଭଗବାନଙ୍କ ସେବା କରୁଛନ୍ତି। ଏମିତି କେହି ନାହାନ୍ତି, ଏ କଲେ ଈଶ୍ୱର କୃଷ୍ଣ ଆର ସବୁ ଭୂତ୍ୟ ଯା ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ। ଭଗବାନ କୃଷ୍ଣ ହେଉଛନ୍ତି ଅନ୍ତିମ ଶକ୍ତି, ତାଙ୍କଠାରୁ ସବୁକିଛି ଆସୁଛି, ଏବଂ ସମସ୍ତେ ସେ ଭଗବାନ କୃଷ୍ଣଙ୍କର ସେବା କରୁଛନ୍ତି। ତେଣୁ ଆମେ ମଧ୍ୟ ଆମର ପ୍ରକୃତ ସ୍ୱରୂପ ଯଦି ଆସିବା ପାଇଁ ଚାହିଁବା, ଆମର ଜୀବନରେ ଯଦି ସିଦ୍ଧି ଲାଭ କରିବା ପାଇଁ ଚାହିଁବା, ଜୀବନର ଅନ୍ତିମ ଲକ୍ଷ୍ୟକୁ ପ୍ରାପ୍ତ ହେବା ପାଇଁ ଚାହିଁବା, ତାହେଲେ ତାର ଉପାୟ ହେଉଛି ଏଇ ରାଧାରାଣୀ କୃଷ୍ଣ ରାଧାରାଣୀଙ୍କୁ ପ୍ରାର୍ଥନା କରିବା। ଘରେ ଏକ ରାଧାରାଣୀଙ୍କୁ ସମ୍ବୋଧନ କରୁଛେ ଯେ ସେ କୃପା କଲେ ଆମେ ଏଇ ଭଗବାନ ରାମଚନ୍ଦ୍ରଙ୍କର ଭଗବାନ କୃଷ୍ଣଙ୍କର ଆମେ ସେବାରେ ନିୟୋଜିତ ହେଇପାରିବା। ଆମେ ଯେତେଦିନ ପର୍ଯ୍ୟନ୍ତ ଭଗବାନଙ୍କ ସେବାରେ ନିଯୁକ୍ତ ନ ହୋଇପାରିବା, ଆମେ ସେତେଦିନ ପର୍ଯ୍ୟନ୍ତ ଏଇ ଭୋଗରୋଗ ଆମକୁ ରହିଥାଉ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଲାଗିକି ରହିଥାଉ। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା, ସେତେବେଳେ ଆମେ ଏଇ ଭୋଗରୋଗରୁ ମୁକ୍ତ ହୋଇପାରିବା। ତେଣୁ ନାରଦମୁନି ଏଭଳି ଭାବରେ ରାଧାରାଣୀ ପ୍ରାର୍ଥନା କରୁଛନ୍ତି ଯେ ସମସ୍ତ ଦେବତାମାନେ ସେଇ ରାଧାରାଣୀଙ୍କ ଚରଣକୁ ଧ୍ୟାନ କରୁଛନ୍ତି, ଏବଂ ତାଙ୍କର ଅଂଶରେ ଏଇ ମହାଲକ୍ଷ୍ମୀ ସବୁ ଆସୁଛନ୍ତି। ଯେତେ ଲକ୍ଷ୍ମୀ ଆସୁଛନ୍ତି ବା ସରସ୍ୱତୀ ଆସୁଛନ୍ତି, ଗୋପୀ ମହିଷୀ ଆଦି ସମସ୍ତେ ସେଇ ତାଙ୍କର ଅଂଶରେ ଆସୁଛନ୍ତି। ଗୋପୀ ମାନେ ରାଧାରାଣୀଙ୍କର ଯେଉଁ ଲୀଳା ବିସ୍ତାର କରୁଥିଲେ, ତାଙ୍କ ସାଙ୍ଗରେ ସବୁ ବିଭିନ୍ନ ଲୀଳା କରିଥିଲେ, ସେ ଗୋପୀମାନେ ଯେଉଁ ଆମର ପାଠ କଲେ, ଗୋପୀ କିଛି ପାଠ କଲେ, ସେ ରାଧାରାଣୀଙ୍କ ବିସ୍ତାର 300 କୋଟି ଗୋପୀମାନେ ଆସିଥିଲେ, 300 କୋଟି କହିଲେ ସେ ହେଉଛି ରାଧାରାଣୀଙ୍କ ବିସ୍ତାର। ଏବଂ ସେହିଭଳି ଭାବରେ ଭଗବାନଙ୍କର ଯେଉଁ ଦ୍ୱାରକାରେ ଭଗବାନ ଯେଉଁ ବିବାହ କରିଥିଲେ 16,108 ରାଣୀ ମହିଷୀ, ସେମାନେ ମଧ୍ୟ ସେଇ ରାଧାରାଣୀଙ୍କର ବିସ୍ତାର। ଯେମିତି ଭଗବାନ କୃଷ୍ଣଙ୍କଠାରୁ ରାମ, ନୃସିଂହ, ବାମନ ଇତ୍ୟାଦି ବିଭିନ୍ନ ବିଷ୍ଣୁ ମୂର୍ତ୍ତି ଆସୁଛନ୍ତି, ସେମାନେ ରାଧାରାଣୀଙ୍କଠାରୁ ଏସବୁ ଶକ୍ତି ସବୁ ଆସୁଛନ୍ତି। ଏବଂ ତୁମି ଆଦ୍ୟା ଶକ୍ତି ହଉ କୃଷ୍ଣର ମୋହିନୀ, ସେ ହେଉଛନ୍ତି ଆଦିଶକ୍ତି। ଭଗବାନଙ୍କର ପ୍ରଥମ ଶକ୍ତି ବିସ୍ତାର କରିଛନ୍ତି ସେ ରାଧାରାଣୀ ଉପରେ ଆସିଛନ୍ତି। ଏବଂ ତୁମି କୃଷ୍ଣ ପ୍ରାଣ ରୂପା ସଦା ଜାଣିନୀ, ସମସ୍ତଙ୍କ ସେ ହେଉଛନ୍ତି ଜାଣିନୀ, ସେ ତାଙ୍କଠାରୁ ସମସ୍ତେ ଆସୁଛନ୍ତି। ତେଣୁ ଏଇଭଳି ଭାବରେ ଆମର ରାଧାରାଣୀଙ୍କର ଯେଉଁ ରହିଛି ମହାନ୍ତା ରହିଛି, ସେ ମହାନ୍ତା ଆମର ତ ସମୟ ହେଇଗଲାଣି, ତେଣୁ ଆମେ ବିସ୍ତାର କହିପାରୁନି। ଗୀତା ଭଗବତ ଗୀତାରେ ଆମେ ରାଧାରାଣୀଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ଭାଗବତରେ ଯେଉଁ ପାଠ କଲେ 5ଟି ଅଧ୍ୟାୟରେ ଗୋପୀମାନଙ୍କର ରାଧାରାଣୀଙ୍କ ବିଷୟରେ ବର୍ଣ୍ଣନା କରାଯାଏ, 5ଟି ଅଧ୍ୟାୟ ବର୍ଣ୍ଣନା କରାଯାଏ, 10, 29, 33 ଏଇ 5ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଏ। ତେଣୁ ସେଇ 30 ଅଧ୍ୟାୟରେ ବର୍ଣ୍ଣନା କରି ରାଧାରାଣୀ କିଏ ନା, ଯିଏ ଅନନ୍ୟ ଭାବରେ ଭଗବାନଙ୍କର ଆରାଧନା କରନ୍ତି ସେ ହେଉଛନ୍ତି ରାଧାରାଣୀ। ଭଗବାନ ଭୁବନେଶ୍ୱର, ଆମେ ସମସ୍ତେ ଯେଉଁମାନେ ଭଗବାନଙ୍କ ଭକ୍ତ, ସେମାନେ ବିଭିନ୍ନ ପ୍ରକାର ମାଧ୍ୟମରେ ଭଗବାନଙ୍କ ସେବା କରୁଛନ୍ତି ବା ପୂଜା କରୁଛନ୍ତି ବା ଆରାଧନା କରୁଛନ୍ତି। ତେଣୁ ଏଇ ଆରାଧନା 5 ପ୍ରକାର ଆରାଧନା ରହିଛି, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ତେଣୁ ଏଇ ମାଧୁର୍ଯ୍ୟ ଭାବରେ ଯେଉଁ ଆରାଧନା, ଇଏ ଆରାଧନା କରୁଥିଲେ ରାଧାରାଣୀ, ଯେଉଁଥିପାଇଁ ତାଙ୍କର ନାମ ମାନେ ଇଣ୍ଡାଇରେକ୍ଟଲି ପରୋକ୍ଷ ଭାବରେ ସୁଖଦେବ ଗୋସ୍ୱାମୀ ନେଇଛନ୍ତି। କିନ୍ତୁ ସେଇ ରାଧାରାଣୀଙ୍କର ବିସ୍ତାର ବର୍ଣ୍ଣନା ଚୈତନ୍ୟ ଚୈତନ୍ୟ ପ୍ରାପ୍ତ ହେବ। ତେଣୁ ଆମର ଶ୍ରୀ ଗୋପାଳ ମହାରାଜ କୁହନ୍ତି ଯେ ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ଭାଗବତ ହେଉଛି ଗ୍ରାଜୁଏସନ୍ ଷ୍ଟଡି, ଏବଂ ଚୈତନ୍ୟ ଚୈତନ୍ୟ ହେଉଛି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ରାଧାରାଣୀ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚୈତନ୍ୟ, ଏବଂ ଆହୁରି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ସରଗୋସ୍ୱାମୀମାନେ ତାଙ୍କର ପୂଜଡ ନୀଳମଣି ଏଭଳି ବିଭିନ୍ନ କାବ୍ୟ ଏସବୁ ରାଧାରାଣୀଙ୍କ ବିଷୟରେ ବିସ୍ତାର ଭାବରେ ସେ ବର୍ଣ୍ଣନା କରିଛନ୍ତି। ବହୁତ ଗଭୀର ତତ୍ତ୍ୱ ସବୁ ରହିଛି। ତେଣୁ ରାଧାରାଣୀଙ୍କ ମହିମା ଆମେ ತಂತ್ರಜ್ಞಾನದ ವರ್ಣನೆ ಕಳೆಯಿತು. ಅಷ್ಟ ಅಂದ್ರೆ ಅಷ್ಟ ಮಧ್ಯಮಿಗೆ ಅಷ್ಟ ಬರ್ತಿದ್ರೆ ಜೆ ಜಾರ ಸೌಭಾಗ್ಯ ಗುಣೆ ಸತ್ಯ ତାକୁ ସେ ନୌକାରେ ଲୋକ ତାକୁ ଉଦ୍ଧାର ପାଇପାରିବେନି,
ତେଣୁ ଏଇଭଳି ଭାବରେ ଯେତେ ଆମେ ଚେଷ୍ଟା କରୁଛେ, ଯଦି ଭଗବାନଙ୍କ ଦୁର୍ବିକ୍ଷିତା ନା, ଯଦି ଭଗବାନ ଅପେକ୍ଷା କରିଦେଇଛନ୍ତି ତାହେଲେ କେହି ତାକୁ ରକ୍ଷା କରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଭଗବାନଙ୍କ କୌଣସି ରୋଗ ନାହିଁ। ଇଏ ହେଉଛି ଭଗବାନ ଭାଗବତ। ଆମେ ଭଗବାନ କୃଷ୍ଣଙ୍କର କୌଣସି କେବେ ରୋଗରେ ପୀଡ଼ିତ ହେଉ, ଆମେ ତଥାଗତ ଭଗବାନଙ୍କୁ ଆସୁଛନ୍ତି, ତାଙ୍କର ବିଭିନ୍ନ ପ୍ରକାର ରୋଗ ଆସୁଛି, ସେ ଡାକ୍ତର ପାଖକୁ ଯାଉଛନ୍ତି, ଔଷଧ ଖାଉଛନ୍ତି, ଏସବୁ କରୁଛନ୍ତି। କିନ୍ତୁ ଯେଉଁମାନେ ଯେ ପ୍ରକୃତରେ ଭଗବାନ ଶାସ୍ତ୍ରରେ ତାଙ୍କର ଭଗବାନଙ୍କର ଭଗବତା ଜାଣିଲା, ଭଗବାନଙ୍କ କୌଣସି ରୋଗ ନାହିଁ, ଭଗବାନ କୃଷ୍ଣଙ୍କର କୌଣସି ରୋଗ ନଥାଏ। କିନ୍ତୁ ଗୋଟେ ଥର ସେ ଲୀଳା କରିବା ପାଇଁ ତାଙ୍କର ଜ୍ୱର ବାଧି ପ୍ରକାଶ ହେଲା, ତାଙ୍କର ଜ୍ୱର ଆସିଲା। ଏବଂ ସେ ଜ୍ୱରକୁ ଯେତେ ବୈଦ୍ୟମାନେ ଆସିଲେ, ଯେତେ ଔଷଧ ଦେଲେ, ଆୟୁର୍ବେଦିକ ଔଷଧ ଦେଲେ, ସେ କୌଣସି ରୋଗ ଦୂରେଇ ପାରିଲା। ତେଣୁ ନାରଦମୁନି ଯେତେବେଳେ ସେ ପହଞ୍ଚିଲେ, ସେତେବେଳେ ଜାଣିଲେ ଏ କଥା, ତେଣୁ ସେ ପଚାରିଲେ ଭଗବାନ, କହିଲେ ତାହେଲେ ଆପଣ କୁହନ୍ତୁ କେମିତି କେଉଁ ଆପଣଙ୍କର ରୋଗ କେମିତି ଭଲ ନା। ଯଦି ମୋର କେହି ଭକ୍ତ ତାର ଚରଣ ଋଣ ମୋତେ ଦେବ, ତାହେଲେ ସେଇ ଚରଣ ଋଣ ଯଦି ମୋ ମୁଣ୍ଡରେ ଗୋଳେଇବି, ତାହେଲେ ମୋର ଏଇ ଜ୍ୱର ଭଲ ହେବ। ତେଣୁ ନାରଦମୁନି କ'ଣ କଲେ, ସମସ୍ତ ନାରଦଙ୍କର ଭଗବାନଙ୍କର ସେଇ ଦ୍ୱାରକାରେ 16,108 ପ୍ରାଣୀ ଅଛନ୍ତି, ସେମାନେ ଭଗବାନଙ୍କ ସେବା କରୁଛନ୍ତି, ନିଜେ ସେବା କରୁଛନ୍ତି ଭଗବାନଙ୍କର, ବିଭିନ୍ନ ଉପାୟରେ ଭଗବାନଙ୍କ ସେବା କରୁଛନ୍ତି। ତେଣୁ ନାରଦମୁନି ଭାବିଲେ ଏଇ ଯେଉଁ 16,108 ମହିଷୀ ଅଛନ୍ତି ବା ରାଣୀ ଅଛନ୍ତି, ଏମାନେ ସବୁ ଶ୍ରେଷ୍ଠ ଭକ୍ତ। ତେଣୁ ସେ ସମସ୍ତଙ୍କୁ ମାଗିଲେ, ତୁମର କିଛି ପାଦଙ୍କୁ ଟିକେ ଦିଅ, ଯାହାଫଳରେ କି ତୁମ ସ୍ୱାମୀ କୃଷ୍ଣଙ୍କର ଜ୍ୱର ଆରୋଗ୍ୟ ହେବ। ତେଣୁ ସିଏ କୌଣସି ପାଟଣା କୌଣସି ରାଣୀ ସେଇଟା ଦେବା ପାଇଁ ଚାହିଁବେ, କହିଲେ ଆମେ ପଦବୀରୁ ଦେଇକି ଆମକୁ ନ କରୁଥିବୁ, ଆମ ସ୍ୱାମୀଙ୍କୁ କେମିତି ଆମେ ପଦବୀରୁ ପ୍ରଦାନ କରିବୁ, କେହି କେହି ମନା କରିଦେବେ ସମସ୍ତେ। ତେଣୁ ନାରଦମୁନି ଆସି ଭଗବାନ କହିଲେ ଯେ ଏଇଭଳି କି ନା, ଠିକ ଅଛି ତୁମେ ବୃନ୍ଦାବନ ଯାଅ। ବୃନ୍ଦାବନ ଯେତେବେଳେ ଯାଉଛନ୍ତି, ସେତେବେଳେ ଗୋପୀମାନେ ଯେତେବେଳେ ଶୁଣୁଛନ୍ତି ଯେ ଆମର ପ୍ରିୟ କୃଷ୍ଣଙ୍କର ଏଭଳି ଭାବରେ ଜ୍ୱର ହେଇଛି, ତେଣୁ ସେ ପଚାରୁଛନ୍ତି କେମିତି ଜ୍ୱର ଭଲ ହେଇପାରିବ ନା। ସିଏ କୃଷ୍ଣ କହିଛନ୍ତି ଯଦି ତାଙ୍କର କେହି ଭକ୍ତ ତାଙ୍କର ପାଦଧୂଳି ପ୍ରଦାନ କରିବେ, ତାହେଲେ ସେ ଭଲ ହେଇଯିବ। ତେଣୁ ଗୋପୀମାନେ ସମସ୍ତେ ପାଦଧୂଳି ନିଅ, ଯେତେ ବସ୍ତା ପାଦଧୂଳି ନେଉଛନ୍ତି, କହିକି ସମସ୍ତେ ପାଦଧୂଳି ପ୍ରଦାନ କରୁଛନ୍ତି। ତେଣୁ ଇଏ ଭଗବାନଙ୍କର ଭକ୍ତ ବତ୍ସଳତା ଦର୍ଶାଇବା ପାଇଁ ଭଗବାନ ଗୋଟେ ରୋଗ ଆର ପୀଡ଼ିତ ହେଇଥିବାର ଅଭିନୟ କରିଥିଲେ। ତେଣୁ ଭଗବାନଙ୍କ ଭିତରେ କୌଣସି ରୋଗ ନାହିଁ, ତାଙ୍କର ସବୁ ଶରୀର ସେ ହେଉଛି ସଚ୍ଚିଦାନନ୍ଦମୟ ଶରୀର, ଆମର ଯେଉଁ ଶରୀର ଇଏ ହେଉଛି ଠିକ୍ ବିପରୀତ। ଆମେ ଅସତ୍ ବା ଆମର ଶରୀର ଜନ୍ମ ହେଉଛି, ମୃତ୍ୟୁବରଣ କରୁଛି। ଆମେ ଜ୍ଞାନ ପ୍ରାପ୍ତ ହେବା ପାଇଁ ବିଭିନ୍ନ ସ୍କୁଲ କଲେଜ ବିଭିନ୍ନ ଗୁରୁଙ୍କ ପାଖକୁ ଯାଉଛେ ଜ୍ଞାନ ପ୍ରାପ୍ତ ହେବା ପାଇଁ, ଏବଂ ଆମେ ସବୁବେଳେ ଦୁଃଖରେ ରହୁଛେ, ବିଭିନ୍ନ ପ୍ରକାର ଚିନ୍ତା ଜଗୃତ ହେଉଛେ। କିନ୍ତୁ ଯଦି ରାଜାରାଣୀଙ୍କର କୃପା ପ୍ରାର୍ଥନା କରି ଆମେ ଭଗବାନଙ୍କ ସେବାରେ ନିୟୋଜିତ ରହିବା, ତାହେଲେ ଆମର ଏ ଶରୀର ମଧ୍ୟ ସଚ୍ଚିଦାନନ୍ଦ ଶରୀରରେ ପରିଣତ ହୋଇଥାଏ। ଭଗବାନଙ୍କ ଯେଭଳି ଭାବରେ ସଚ୍ଚିଦାନନ୍ଦମୟ ଶରୀର, ଆମେ ସମସ୍ତଙ୍କ ସେଇଭଳି ଭାବରେ ଗୋଟେ ଶରୀର ରହିଛି, କାରଣ ଆମେ ହେଉଛେ ଭଗବାନଙ୍କର ଅଂଶ। କିନ୍ତୁ ଯେହେତୁ ଆମେ ଏଇ ଭୌତିକ ଜଗତରେ ମାନେ ପତନ ହେଇଯାଇଛି ଆମର, ସେଥିପାଇଁ ଆମର ସେ ଶରୀରଟି ବର୍ତ୍ତମାନ ଲୁପ୍ତ ହେଇକି ରହିଛି। ପୁଣି ଯେତେବେଳେ ଆମେ ରାଧାରାଣୀଙ୍କ କୃପା ପ୍ରାର୍ଥନା କରି ଭଗବାନଙ୍କର ସେବାରେ ନିୟୋଜିତ ହେବା, ସେତେବେଳେ ଆମର ସେଇ ଚିର ଶରୀର ବା ସଚ୍ଚିଦାନନ୍ଦ ଶରୀର ରହିପାରିବ। ଆମର ଏଇ କଥାକୁ ଜୟ ଶ୍ରୀ ରାଧାରାଣୀ ରାଧାଷ୍ଟମୀ ଗୋପାଳ
ଜୟ ଜୟ ଶ୍ରୀ ରାଧା। ଆପଣ